ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦ୍ୱିପାକ୍ଷିକ ସମ୍ପର୍କ ନେଇ ପାରାଗୁଏ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଭାରତର ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କୁ ସୂଚନା ଦେଉଛନ୍ତି ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ। ଦେଶରେ 3,960ରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ। ସିକିମ୍ରେ ଭୂସ୍ଖଳନ ଯୋଗୁଁ 3 ମୃତ, ଅନେକ ନିଖୋଜ। ଏବଂ ଆଇପିଏଲ୍ T20 କ୍ରିକେଟ୍ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପାନେ ପାଲାସିଅସ୍ଙ୍କ ସହ ଆଜି ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ବିଷୟ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ପାଲାସିଅସ୍ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପୂର୍ବରୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପାରାଗୁଏ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରିବା ନେଇ ସେ ଦେଇଥିବା ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ବିକାଶର ନୂତନ ଦ୍ୱାର ଉନ୍ମୁକ୍ତ ହେବ। ଆଜି ପାରାଗୁଏ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ପେନା ପାରାଗୁଏ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ମୁମ୍ବାଇ ଗସ୍ତ କରିବେ। ମୁମ୍ବାଇରେ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରିବା ସହ ବ୍ୟବସାୟ ଏବଂ ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଭାରତ ଓ ପାରାଗୁଏ ମଧ୍ୟରେ 1961ଠାରୁ କୂଟନୈତିକ ସମ୍ପର୍କ ରହିଛି ଏବଂ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ବନ୍ଧ ଜାରି ରହିଛି। ବାଣିଜ୍ୟ, କୃଷି, ସ୍ୱାସ୍ଥ୍ୟ ଓ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭୟ ଦେଶ ସହଯୋଗ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଅପରେସନ ସିନ୍ଦୁର ପରବର୍ତ୍ତୀ ଭାରତର ଆତଙ୍କବାଦ ନିରୋଧୀ ପଦକ୍ଷେପ ସମ୍ପର୍କରେ ଅବଗତ କରାଇବା ଲାଗି ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳଗୁଡ଼ିକ ବିଶ୍ୱର ବିଭିନ୍ନ ଦେଶ ଗସ୍ତ କରି ଭାରତର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଉଛନ୍ତି। ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଏବଂ ଯେକୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ନିମନ୍ତେ ଭାରତର ପ୍ରସ୍ତୁତି ସମ୍ପର୍କରେ ବିଦେଶରେ ପ୍ରତିନିଧି ଦଳ ପ୍ରତିପକ୍ଷମାନଙ୍କୁ ଜଣାଉଛନ୍ତି। ଗତକାଲି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ଗଠିତ ଦଳ ଇଜିପ୍ଟରେ ପହଞ୍ଚିଛନ୍ତି। ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳ ମାଲେସିଆର ଉପମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଭାରତର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି। ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ ଲାଇବେରିଆରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଆନ୍ତର୍ଜାତିକ ସ୍ତରରେ ଭାରତର ଆତଙ୍କବାଦୀ ବିରୋଧୀ ପଦକ୍ଷେପ ନେଇ ସମର୍ଥନ ମିଳିବାରେ ଲାଗିଛି। ଲାଇବେରିଆ ପ୍ରତିପକ୍ଷ ଭାରତର ଆତଙ୍କବାଦ ବିରୋଧୀ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
पहली बार कोई देश आतंकवाद के खिलाफ ऐसे डेलीगेशन के माध्यम से शांति का संदेश पूरे विश्व में फैलाने का काम कर रहा है, वो हमारे नरेंद्र मोदी जी ने किया। भारत इस टेररिज्म के खिलाफ गए 4-5 दशकों से लड़ता आ रहा है। भारत बहुत कैपेबल है सभी आतंकवादी गतिविधियों से लड़ने के लिए और हमेशा लड़ता आया है, और हमेशा पाकिस्तान के माध्यम से जितनी लड़ाइयों की इनिशिएटिव उन्होंने ली उसमें पाकिस्तान को परास्त करने का काम भी भारत ने किया।
ଗତ 4-5 ଦଶନ୍ଧି ହେବ ଭାରତ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରି ଜାରି ରଖିଥିବା ସତ୍ତ୍ୱେ ଜ୍ଞାନକୌଶଳ ଦିଗରେ ବୃହତ୍ ଶକ୍ତି ଭାବେ ଉଭା ହୋଇଛି। ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ଦଳ ଲଣ୍ଡନରେ ବିଦେଶ ସଚିବ ପ୍ରୀତି ପଟେଲ ଏବଂ ତାଙ୍କ ଦଳକୁ ସାକ୍ଷାତ କରି ସୀମାପାର ଆତଙ୍କବାଦର ମୁକାବିଲା ନିମନ୍ତେ ଭାରତର ପଦକ୍ଷେପ ସମ୍ପର୍କରେ ଜଣାଇଛନ୍ତି। ଅନ୍ୟପକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ଦଳ ଆଲଜେରିଆ ପ୍ରତିପକ୍ଷଙ୍କୁ ଭେଟି ଭାରତର ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ଦଳ ଆଜି ବ୍ରାଜିଲରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରୁଥିବାବେଳେ ଆସନ୍ତାକାଲି ଆମେରିକା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ 3,960ରୁ ଅଧିକ କୋଭିଡ୍ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ କେରଳରେ ସର୍ବାଧିକ 1,435 ସକ୍ରିୟ କୋଭିଡ୍ ମାମଲା ରହିଥିବାବେଳେ ମହାରାଷ୍ଟ୍ରରେ 506 ଏବଂ ଦିଲ୍ଲୀରେ 483 ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯୌନ ଉତ୍ପୀଡ଼ନ ମାମଲାରେ ଚେନ୍ନାଇରେ ଏକ ମହିଳା କୋର୍ଟ ଏ ଜ୍ଞାନଶେଖରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଗତମାସ 28 ତାରିଖରେ ଆନ୍ନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମହିଳା କୋର୍ଟର ବିଚାରପତି ଏମ୍ ରାଜଲକ୍ଷ୍ମୀ କହିଛନ୍ତି ଅଭିଯୁକ୍ତଙ୍କୁ 30 ବର୍ଷ ଜେଲ୍ରେ ରହିବାକୁ ପଡ଼ିବ ଏବଂ କୌଣସି କୋହଳ କରାଯିବ ନାହିଁ। ଅଭିଯୁକ୍ତ ବିରୋଧରେ ଆସିଥିବା 11 ଅଭିଯୋଗ ପ୍ରମାଣିତ ହୋଇଛି। ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗତବର୍ଷ ଡିସେମ୍ବର ମାସରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ଜେଲ୍ ଦଣ୍ଡାଦେଶ ବ୍ୟତୀତ ଅଭିଯୁକ୍ତ ଉପରେ 90,000 ଟଙ୍କାର ଜରିମାନା ଲାଗୁ କରାଯାଇଛି। ସିକିମ୍ର ଚାଟେନ୍ ଅଞ୍ଚଳରେ ଗତ ସନ୍ଧ୍ୟାରେ ଭୂସ୍ଖଳନ ଯୋଗୁଁ 3 ଜଣଙ୍କର ମୃତ୍ୟୁ ଘଟିଛି। ଭୂସ୍ଖଳନରେ ଅନେକ ଲୋକ ନିଖୋଜ ଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଏପର୍ଯ୍ୟନ୍ତ 3 ମୃତଦେହ ଉଦ୍ଧାର ହୋଇଛି। ଇତିମଧ୍ୟରେ ଭୂସ୍ଖଳନକୁ ଦୃଷ୍ଟିରେ ରଖି ଲାଚୁଙ୍ଗରୁ 1,678 ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ଦୋଜୁଙ୍ଗରେ 8 ତୀର୍ଥଯାତ୍ରୀ ଗାଡ଼ିରେ ଲୋକମାନେ ପହଞ୍ଚିଛନ୍ତି। ହଠାତ୍ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଦକ୍ଷିଣ ସିକିମ୍ରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମଙ୍ଗନ ଜିଲ୍ଲାର ଲାଚେନ୍ରେ ଅଟକି ରହିଥିବା ପ୍ରାୟ 150 ଜଣ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଛି। ସମ୍ପୃକ୍ତ ଅଞ୍ଚଳରେ ଅନେକଗୁଡ଼ିଏ ଭୂସ୍ଖଳନ ଘଟିଥିବାରୁ ପ୍ରଶାସନ ପକ୍ଷରୁ ସେହିସବୁ ସ୍ଥାନରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଲାଚେନ୍ ଏବଂ ଜିମାରେ 2 ପୋଲ ଭାସିଯାଇଥିବା ଖବର ମିଳିଛି, ଫଳରେ ଉଭୟ ସିକିମ୍ର ଦକ୍ଷିଣ ଏବଂ ଉତ୍ତର ଅଞ୍ଚଳ ସହ ଲାଚେନ୍ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସଡ଼କ ପଥରେ ଯୋଗାଯୋଗ ପୁନଃସ୍ଥାପନ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଇଆଇଟି କାନପୁର ଜେଇ ଆଡ଼ଭାନ୍ସଡ 2025 ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ result25.jeeadvance.ac.in ୱେବ୍ସାଇଟ୍ରେ ପରୀକ୍ଷାଫଳ ଦେଖିପାରିବେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଆଇଆଇଟି ସମେତ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକରେ ୟୁଜି କୋର୍ସରେ ନାମ ଲେଖାଇପାରିବେ। ସୂଚନା ଅନୁଯାୟୀ ରାଜିତ ଗୁପ୍ତା ଜେଇ ଆଡ଼ଭାନ୍ସଡ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସକ୍ଷମ ଜିନ୍ଦଲ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେଲଙ୍ଗାନା ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ 2014 ଅନୁଯାୟୀ ଜୁନ୍ 2 ତେଲଙ୍ଗାନା ଦେଶର 29ତମ ରାଜ୍ୟ ଭାବେ ଗଠିତ ହୋଇଥିଲା। ଏହି ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ତେଲଙ୍ଗାନାର ଏକ ମହାନ ସାଂସ୍କୃତିକ ଐତିହ୍ୟ ରହିଛି ଏବଂ ଏହା ଅର୍ଥନୈତିକ ଓ ବୈଷୟିକ ବିକାଶ କ୍ଷେତ୍ରରେ ଆଗେଇ ଚାଲିଛି। ତେଲଙ୍ଗାନା ରାଜ୍ୟବାସୀ ପ୍ରଗତି ଓ ଉନ୍ନତି ଦିଗରେ ଆଗକୁ ବଢ଼ନ୍ତୁ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି, ତେଲଙ୍ଗାନାର ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି ଯାହା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଥିବାର ଦୃଷ୍ଟାନ୍ତ ସୃଷ୍ଟି କରିଛି। ଆସନ୍ତା ବର୍ଷଗୁଡ଼ିକରେ ରାଜ୍ୟ ଏବଂ ଏହାର ଅଧିବାସୀମାନେ ଅଧିକ ସଫଳତା ହାସଲ କରିବା ନେଇ ସେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତେଲଙ୍ଗାନା ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜାତୀୟ ପ୍ରଗତି କ୍ଷେତ୍ରରେ ତେଲଙ୍ଗାନାର ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ଦଶନ୍ଧି ମଧ୍ୟରେ ସରକାର ରାଜ୍ୟବାସୀଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କ ସଫଳତା ଓ ସମୃଦ୍ଧି କାମନା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ବାଣିଜ୍ୟରେ ଅସୁରକ୍ଷିତ ପରିସ୍ଥିତିରୁ ଗ୍ରାହକମାନଙ୍କୁ ସୁରକ୍ଷା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଖାଉଟି ଆଇନ, ଅଧିକାର ଏବଂ ସୁରକ୍ଷାକର୍ମୀ ତଥା ବିଶେଷଜ୍ଞ ପୁଷ୍ପା ଗରିମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ 011-23421-050 ଓ 011-233-1444 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଖେଳ ଖବର। ଆଇପିଏଲ୍ କ୍ରିକେଟ 2025 ଟାଇଟଲ ହାସଲ ପାଇଁ ଆସନ୍ତାକାଲି ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲିର ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗତକାଲି ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 5 ପରାସ୍ତ କରିଥିଲା। ଦ୍ୱିପାକ୍ଷିକ ସମ୍ପର୍କ ନେଇ ପାରାଗୁଏ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଭାରତର ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କୁ ସୂଚନା ଦେଉଛନ୍ତି ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ। ଏବଂ ଆଇପିଏଲ୍ T20 କ୍ରିକେଟ ଟାଇଟଲ ହାସଲ ପାଇଁ ଆସନ୍ତାକାଲି ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।